ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖିଆ ଖବର। ପଶ୍ଚିମ ଏସିଆ ସ୍ଥିତିକୁ ନେଇକରି କେନ୍ଦ୍ର ସରକାର ଡାକିଲେ ସର୍ବଦଳୀୟ ବୈଠକ। ଦେଶେ ଗ୍ୟାସ୍ ଆଉ ଇନ୍ଧନ ଭରପୁର ମାତ୍ରାରେ ମହଜୁଦ ଅଛି, ସୂଚନା ଦେଲା ପେଟ୍ରୋଲିୟମ ମନ୍ତ୍ରଣାଳୟ। ପୁରୀ ଶ୍ରୀମନ୍ଦିର ମୂଲହେଲା ମହାପ୍ରଭୁମାନଙ୍କ ରତ୍ନଭଣ୍ଡାର ଅଳଙ୍କାର ଗଣତି ପ୍ରକ୍ରିୟା। ବିଧାନସଭାର ଗୃହ ଆଉ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚା ଦାବି ଉପରେ ଚାଲିଛି ଆଲୋଚନା, ଉପସ୍ଥାପିତ ହେଲା ଗୃହ ବିଭାଗର ଶ୍ୱେତପତ୍ର। ଆଉ ସମ୍ବଲପୁରନ ଆଇଟି ଆଉ ଇଲେକ୍ଟ୍ରୋନିକ୍ସ ପାର୍କ ସ୍ଥାପନା ଲାଗି ମୂଲ ହେଲା ଜାଗା ଚିହ୍ନଟ ପ୍ରକ୍ରିୟା। ଏଥର ପୂରା ଖବର। ପଶ୍ଚିମ ଏସିଆନ ଲାଗି ରହିଥିବା ସଂଘର୍ଷ ସ୍ଥିତିକୁ ନଜରଥି ରଖିକରି କେନ୍ଦ୍ର ସରକାରଙ୍କ ତରଫୁ ଆଜି ସର୍ବଦଳୀୟ ବୈଠକ ଡକାଯାଇଛି। ସଂସଦ ଭବନ ପରିସରରେ ଚାଲିଥିବା ସର୍ବଦଳୀୟ ବୈଠକଟି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସହିତ ଭିନ୍ ଭିନ୍ ଦଳର ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ସେଆଡ଼େ ଦେଶେ ପେଟ୍ରୋଲିୟମ ଦର ଯୋଗାଣର ସ୍ଥିତି ଠିକ୍ ରହିଛେ ବୋଲି ପେଟ୍ରୋଲିୟମ ଆଉ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍। ନୂଆଦିଲ୍ଲୀନ ସାମ୍ବାଦିକମାନଙ୍କୁ ସୂଚନା ଦେଇକରି ଶ୍ରୀମତୀ ଶର୍ମା କହିଛନ୍, ଭାରତନ ଇହାଦେ ଭରପୁର ମାତ୍ରାରେ ଇନ୍ଧନ ଆଉ ଗ୍ୟାସ୍ ଭଣ୍ଡାର ରହିଛି। ରିଫାଇନେରୀମାନେ ପୂର୍ଣ୍ଣ କ୍ଷମତାର ସହିତ କାମ କରୁଛନ୍ ଆଉ ପାଖାପାଖି 26 କୋଟି ଟନ୍ ତେଲ ମହଜୁଦ ଅଛି। ଗଲା 25 ଦିନ ଭିତରେ 2.5 ଲକ୍ଷ ନୂଆ ପିଏନ୍ଜି ସଂଯୋଗ ଦିଆଯାଇଛି। ଇ ସମୟଥି 2,20,000 ଉପଭୋକ୍ତା ଏଲ୍ପିଜି ନୁ ସିଏନ୍ଜି କେ ଇନ୍ଧନ ଭାବେ ବାଛିଛନ୍। ଦେଶେ ବାଣିଜ୍ୟିକ ଏଲ୍ପିଜି ବଣ୍ଟନକେ 50% ବଢ଼ାଯାଇଛି। ଉପଭୋକ୍ତାମାନଙ୍କୁ ଠିକ୍ ସମୟଥି ଗ୍ୟାସ୍ ଯୋଗାଇ ଦିଆଯାଉଛେ। ଗ୍ୟାସ୍ ନାଇନ ବୋଲି ଲୋକେ ଘବରାବାର କି ଅପପ୍ରଚାର ଉପରେ ବିଶ୍ୱାସ ନାଇଁ କରବାରକେ ଶ୍ରୀମତୀ ଶର୍ମା ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍।
ହମାରେ ପାସ୍ କଚ୍ଚେ ତେଲ କି ପର୍ଯ୍ୟାପ୍ତ ଇନ୍ଭେଣ୍ଟ୍ରି ଉପଲବ୍ଧ ହେ, ଅର୍ଥାତ୍ ପର୍ଯ୍ୟାପ୍ତ ମାତ୍ରା ମେ ଉପଲବ୍ଧ ହେ। ହମାରି ରିଫାଇନରିଜ୍ ଭି ଅପ୍ଟିମମ୍ କେପାସିଟି ପର ଚଲ ରହି ହେ। ମେଁ ଦେଶବାସୀଙ୍କୁ ବତାନା ଚାହତି ହୁଁ କି ହମାରେ ପାସ୍ ଲଗଭଗ ସାଲାନା 26 କରୋଡ଼ ଟନ୍ କଚ୍ଚେ ତେଲ କୁ ରିଫାଇନ କରନେ କି କେପାସିଟି ଉପଲବ୍ଧ ହେ। ଔର ୟେ ମେଁ ଇସଲିଏ ବତାନା ଚାହତି ହୁଁ କ୍ୟୁକି ପିଛଲେ 2 ଦିନୋଂ ସେ ହମନେ ଦେଖା ହେ କି କଇ ସାରେ କ୍ଷେତ୍ରୋଁ ମେଁ ରିଟେଲ ଆଉଟଲେଟ୍ସ ୟା ପେଟ୍ରୋଲ ପମ୍ପ କେ ବାହାର ଲାଇନ ଦେଖି ଗଈ ହେ ଔର ପ୍ୟାନିକ ବାଇଙ୍ଗ ଭି ଅବଜର୍ଭ କି ଗଈ ହେ।
ପୁରୀ ଶ୍ରୀମନ୍ଦିର ଆସନ ମହାପ୍ରଭୁମାନଙ୍କ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣ୍ଟି ପ୍ରକ୍ରିୟା ମୂଲ ହୋଇଛି। ଦିନର 12:35 ମହେନ୍ଦ୍ର ବେଳାଥି ସ୍ୱତନ୍ତ୍ର ପ୍ରତିନିଧି ଦଳ ଶ୍ରୀମନ୍ଦିରକେ ଯାଇକରି ଗଣତି ମୂଲ କରିଛନ୍। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ସୁପରଭାଇଜିଂ ଆଉ ହ୍ୟାଣ୍ଡଲିଂ ଦଳ ଗଣତିମଣ୍ଟି କାମଥି ଲାଗିଛନ୍। ଆଜି ପହିଲା ଦିନେ ଚଳନ୍ତି ଭଣ୍ଡାର ଘରେ ଥିବା ଅଳଙ୍କାରମାନଙ୍କର ଗଣତି କରାଯାଇଛି। ମାର୍ଗଦର୍ଶିକା ଅନୁସାରେ ସ୍ୱର୍ଣ୍ଣ ଅଳଙ୍କାରକେ ହଳଦିଆ, ରୂପା ଅଳଙ୍କାରକେ ଧୋପ ଆର୍ ବାକି ଅଳଙ୍କାର ସବୁକେ ଲାଲ ରଙ୍ଗର କପଡ଼ାଥି ରଖିକରି ସିନ୍ଧୁକ୍ତି ରଖାଯାଉଛି। ସବୁ ପ୍ରକ୍ରିୟାର ଫଟୋଗ୍ରାଫି, ଭିଡ଼ିଓଗ୍ରାଫି ଆଉ 3D ମ୍ୟାପିଂ କରାଯାଉଛି। ଶ୍ରୀମନ୍ଦିରର ସୁନାରୀ, ସରକାରୀ ସୁନାରୀ, ଅଳଙ୍କାର ଚିହ୍ନଟକାରୀ ଆଉ ଆର୍ବିଆଇ ଅଧିକାରୀଙ୍କ ଉପସ୍ଥିତି ଗଣତି ମଣ୍ଟି ଚାଲିଛି। ବିଧାନସଭା ବଜେଟ୍ ଅଧିବେଶନ 2 ନମ୍ବର ଖେପର 13 ନମ୍ବର ଦିନେ ଆଇଜଭିଲ କଟକ ଏସ୍ସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାକୁ ନେଇକରି ଗୃହ କାର୍ଯ୍ୟ ପ୍ରଭାବିତ ହୋଇଥିଲା। ବିରୋଧୀ ବିଜେଡି ଆଉ କଂଗ୍ରେସ ସଦସ୍ୟମାନଙ୍କର ହୋହଲା ଲାଗି ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ବିରୋଧୀମାନଙ୍କର କିଲ୍ଲା ଗଗା ଲାଗି ବାଚସ୍ପତି ସୁରମା ପାଢ଼ୀ ଗୃହକେ ବାର ବାର ମୁଲତବୀ କରିଥିଲେ। ବିରୋଧୀମାନଙ୍କର ହୋହଲା ଭିତରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି 2026-27 ଆର୍ଥିକ ବର୍ଷ ଲାଗି ଗୃହ ଆଉ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚା ଦାବି ଆଗତ କରିଥିଲେ। ଗୃହକାର୍ଯ୍ୟ ବାଧାପ୍ରାପ୍ତ ହେବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ, ହେଲେ ବିରୋଧୀ ସଦସ୍ୟମାନେ ଜିତି ଅଟଳ ରହିଥିଲେ। ବିରୋଧୀ ସଦସ୍ୟମାନେ ଅନୁପସ୍ଥିତ ଥିଲେ ବି ଗୃହର ଖର୍ଚ୍ଚା ଦାବି ଉପରେ ଆଲୋଚନା ଚାଲିଛି। ବିଧାନସଭାର ଆଜି ଗୃହ ବିଭାଗ ତରଫୁ 2025 ଲାଗି ଶ୍ୱେତପତ୍ର ପ୍ରକାଶ ପାଇଛି। 2025 ରାଜ୍ୟ ଆଇନ ଶୃଙ୍ଖଳା ସ୍ଥିତି ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିଲା ବୋଲି ଏଥି ଦର୍ଶାଯାଇଛି। ଶ୍ୱେତପତ୍ରର ତଥ୍ୟ ଅନୁସାରେ ଗଲାବର୍ଷ ନୂଆପଡ଼ା ଉପନିର୍ବାଚନ, ପୁରୀ ରଥଯାତ୍ରା ଆଉ ଅଲଗା ଧାର୍ମିକ କାର୍ଯ୍ୟକ୍ରମମାନ ଠିକ୍ ଭାବେ ହୋଇଥିଲା। ଏ ସମୟ ଭିତରେ 122 ସାମ୍ପ୍ରଦାୟିକ ଗଣ୍ଡଗୋଳ ହୋଇଥିଲା। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ରାଜ୍ୟ ବେଆଇନ ଭାବେ ରହୁଥିବା ପ୍ରବାସୀମାନଙ୍କୁ ଠାପ କରାଯାଇକରି ସେମାନଙ୍କର ଘରକେ ବଟାବାର ଲାଗି ସବୁ ଜିଲ୍ଲାର ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ଦଳ ଗଠନ କରାଯାଇଛି। ଏହି ପ୍ରକ୍ରିୟାଥି 2,259 ଜଣ ସନ୍ଦିଗ୍ଧଙ୍କ ପରିଚୟ ଯାଞ୍ଚ କରାଯାଇଥିଲା। ସେଥିର୍ ଭିତରୁ 75 ଜଣ ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇକରି 73 ଜଣଙ୍କୁ ଦେଶାନ୍ତର କରାଯାଇଛି। ସେନ୍ତା ଗଲାବର୍ଷର ମୋଟ 2,29,881 ଅପରାଧିକ ମାମଲା ପଞ୍ଜିକୃତ ହୋଇଛି ବୋଲି ଶ୍ୱେତପତ୍ରଟି ଉଲ୍ଲେଖ କରାଯାଇଛି। ରାଜ୍ୟ ବାଣିଜ୍ୟିକ ଗ୍ୟାସ୍ ଅଭାବ ଦୂର କରିବା ଲାଗି ବିକଳ୍ପ ଇନ୍ଧନ ବ୍ୟବସ୍ଥା ବ୍ୟବହାର କରିବାରକେ ରାଜ୍ୟ ସରକାର ସବୁ ହୋଟେଲ ଆଉ ରେଷ୍ଟୁରାଣ୍ଟମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଲ୍ପିଜି ବଦଲେ ପିଏନ୍ଜି, ବିଦ୍ୟୁତ୍ ଓଭାନ, ଇଣ୍ଡକ୍ସନ, ବାଷ୍ପୀୟ ଇନ୍ଧନ ପ୍ରଣାଳୀ ରନ୍ଧାବଢ଼ା କରିବାରକେ ପରାମର୍ଶ ଦେଇଛନ୍ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ବିଧାନସଭାର ଇ ବାବଦ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପାତ୍ର ମଧ୍ୟପ୍ରାଚ୍ୟନ ଲାଗି ରହିଥିବା ସଂଘର୍ଷର ସ୍ଥିତି ଲାଗି ଦେଶେ ଏଲ୍ପିଜି ଗ୍ୟାସ୍ ବଣ୍ଟନ୍ତି ଯେନ୍ତା ସମସ୍ୟା ନାହିଁ ହେବା ସେ ଦିଗ୍କେ ଧ୍ୟାନ ଦେବାରକେ କେନ୍ଦ୍ର ସରକାର ଜୋର୍ ଦେଇଛନ୍ ବୋଲି କହିଛନ୍। ସହରୀ ଇଲାକାର ଗ୍ୟାସ୍ ବିତରଣ ପ୍ରକଳ୍ପମାନଙ୍କର ଅନୁମୋଦନ ପ୍ରକ୍ରିୟାକେ ସରଳ ଆଉ ତୁର୍ତ୍ତି କରିବା ଲାଗି ରାଜ୍ୟ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫୁ ଆଜି ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମା ଅନୁସାରେ ଭୂତଳ ପାଇପ୍ଲାଇନ୍ ବିଛାବାର ଆଉ ଅଲଗା ସିଜିଡି ଭିତ୍ତିଭୂମି ନିର୍ମାଣ ଲାଗି ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥାମାନେ ଶୁଳ୍କ ଫି ଆଦାୟ ନାଇଁକରନ୍। ଚାଲିଥିବା କି ଆଗନୁ ମଞ୍ଜୁର ହୋଇଥିବା କାମମାନଙ୍କୁ ପ୍ରଶାସନିକ ଅନୁମତି ଦରକାର ନାହିଁ ପଡ଼େ। ଧାରି ସମୟ ଭିତରେ କାମ ସାରିବା ଲାଗି ରାସ୍ତାଘାଟ କୁଡ଼ବାର କଟକଣା ବିଲ୍ ହଟେଇ ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଚଲତି ଖରିଫ ଋତୁଥି ଏପ୍ତକ ରାଜ୍ୟର ଭିନ୍ ଭିନ୍ ମଣ୍ଡିକେ ପାଖାପାଖି 75,45,381 ମେଟ୍ରିକ୍ ଟନ୍ ଧାନ ଆସିଛି। ସେଥିର୍ ଭିତରୁ 75,20,212 ମେଟ୍ରିକ୍ ଟନ୍ ଧାନ ଘିନାଯାଇଛି ବୋଲି ଯୋଗାଣ ବିଭାଗ ତରଫୁ ସୂଚନା ଦିଆଯାଇଛି। ବିଭାଗର ସୂଚନା ଅନୁସାରେ ଏପ୍ତକ ସରକାର 22,337 କୋଟିରୁ ଅଧିକ ଟଙ୍କାର ଏମ୍ଏସ୍ପି ଆଉ ଇନ୍ପୁଟ୍ ସାହାଯ୍ୟ ଚାଷୀମାନଙ୍କୁ ଯୋଗାଇ ଦେଇଛନ୍। ବରଗଡ଼ ଜିଲ୍ଲାର ସବୁନୁ ଜହ 770,157 ମେଟ୍ରିକ୍ ଟନ୍ ଧାନ ମଣ୍ଡିକେ ଆସିଥିବାର ବେଳେ ସେଥିର୍ ଭିତରୁ 769,838 ମେଟ୍ରିକ୍ ଟନ୍ ଧାନ ଘିନାଯାଇଛି। ରାଜ୍ୟର ସ୍ୱାସ୍ଥ୍ୟ ପ୍ରତିଷ୍ଠାନମାନଙ୍କେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ବରକସ କରିବା ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଜି ଭୁବନେଶ୍ୱର ଲୋକସେବା ଭବନର ଆଭାସୀ ଜରି ସବୁ ଜିଲ୍ଲାପାଳମାନଙ୍କ ସାଙ୍ଗେ ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍। ସ୍ୱାସ୍ଥ୍ୟ ପ୍ରତିଷ୍ଠାନମାନଙ୍କେ ଅଗ୍ନି ନିରାପତ୍ତା ଭିଭିଭୂମି ଲାଗି ନିରୀକ୍ଷଣ ଆବଶ୍ୟକ, ଆକଳନ ବ୍ୟବସ୍ଥା ସହିତ ଠିକ୍ ସମୟ ଭିତରେ ସବୁ କାମ ସାରବାରକେ ସ୍ୱାସ୍ଥ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ସିପିଇଟି ମେ 5-18 ତକ ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫୁ ବାହାରିଥିବା ବିଜ୍ଞପ୍ତି କୁହାଯାଇଛି। ବିଜ୍ଞପ୍ତି ଅନୁସାରେ 2026-27 ଶିକ୍ଷାବର୍ଷରେ ସ୍ନାତକୋତ୍ତର ପାଠ୍ୟକ୍ରମ ଲାଗି ଥିବା 31,915 ସିଟ୍ ଲାଗି 58,708 ଛାତ୍ରଛାତ୍ରୀ ସିପିଇଟି ଲାଗି ଆବେଦନ କରିଛନ୍। ଆବେଦନକାରୀମାନଙ୍କର ତଥ୍ୟ ଆଇବାକାଲ ରାଜ୍ୟ ଚୟନ ବୋର୍ଡକେ ଦିଆଯିବା। ଏପ୍ରିଲ 30 ଦିନ ପ୍ରବେଶିକା ପରୀକ୍ଷା ଲାଗି ଆଡ୍ମିଟ୍ କାର୍ଡ ଏସ୍ଏସ୍ବି ୱେବ୍ସାଇଟ୍ www.ssbodisha.ac.in ଛାତ୍ରଛାତ୍ରୀମାନେ ପାଇପାରିବେ। ସମ୍ବଲପୁରର ଆଇଟି ଆଉ ଇଲେକ୍ଟ୍ରୋନିକ୍ସ ପାର୍କ ସ୍ଥାପନା ଲାଗି ଜାଗା ଚିହ୍ନଟ ପ୍ରକ୍ରିୟା ମୂଲ ହୋଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଉ ସମ୍ବଲପୁର ଜିଲ୍ଲା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ ବିଶାଲ କୁମାର ଦେବ ଆଜ ସମ୍ବଲପୁର ଗସ୍ତତି ଆସିକରି ଇ ପାର୍କ ଲାଗି ପ୍ରସ୍ତାବିତ ଜାଗା ବୁଲି ଦେଖିଛନ୍। ଏତାର ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜିଲ୍ଲାନ ଚାଲିଥିବା ଭିନ୍ ଭିନ୍ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍। ସମ୍ବଲପୁରକେ ଭିନ୍ ଭିନ୍ ଆଇଟି କମ୍ପାନୀ ଆନ୍ବାର ଲାଗି ସରକାର ଚେଷ୍ଟା କରୁଛନ୍ ବୋଲି ନୋଡାଲ ଅଧିକାରୀ କହିଛନ୍।
ମୋତେ ନୋଡାଲ ସେକ୍ରେଟେରୀ ହିସାବରେ ସମ୍ବଲପୁର ଜିଲ୍ଲା ଦିଆହେଇଛି। ମୁଁ ଗତକାଲି ସକାଳେ ଆସିଥିଲି, ଆଇଏମ୍ ଗଲି, ଆଇଏମ୍ ସାଙ୍ଗରେ ଆମର ଆଇଟି ଡିପାର୍ଟମେଣ୍ଟର ଗୋଟେ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଅନ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆମେ କରିବାକୁ ଯାଉଛୁ, ସେଇ ବିଷୟରେ ଆଲୋଚନା କଲି। ତାପରେ ଆମର ପ୍ଲାନ୍ ଅଛି ଗୋଟେ ଆଇଟି ଇଲେକ୍ଟ୍ରୋନିକ୍ସ ଅର୍ ଆଇଟି ପାର୍କ ସମ୍ବଲପୁରରେ କରିବୁ, ତା ପାଇଁ ଜାଗା ଦେଖିବାକୁ ଯାଇଥିଲି ଯେଉଁଠି ହେବ। ଆଇଟି ଟାୱାର କରିବାର ପ୍ଲାନ୍ ଅଛି। ତ ଆମେ ବର୍ତ୍ତମାନ ଚାହୁଁଛୁ ଯେ ଆଇଟିର ଯେଉଁ ଗ୍ରୋଥ୍ ଓ ଡେଭଲପମେଣ୍ଟ ହୋଇଛି ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ହିଁ ସୀମିତ ରହିଛି।
2026-27 ଶିକ୍ଷାବର୍ଷ ଲାଗି ଏପ୍ରିଲ 2 ସାରା ରାଜ୍ୟ ପ୍ରାଥମିକ ବିଦ୍ୟାଳୟ ଓ ଶିଶୁବାଟିକାମାନଙ୍କେ ନାଁ ଲେଖା ସହିତ ପ୍ରବେଶ ଉତ୍ସବ ଆଉ ଖଡ଼ିଛୁଆଁ କାର୍ଯ୍ୟକ୍ରମ ହେବା। ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କ ତରଫୁ ଛୁଆମାନଙ୍କର ମାତାପିତାମାନଙ୍କୁ ନିୟୁତା ବଣ୍ଟାଯାଉଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁରଠାରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଆଜି ମୁଖ୍ୟମନ୍ତ୍ରୀଙ୍କ ନିୟୁତା ପତ୍ର ଛୁଆମାନଙ୍କର ଅଭିଭାବକମାନଙ୍କୁ ବାଣ୍ଟିଛନ୍। ଏହି ଅବସରରେ ଜିଲ୍ଲାପାଳ ଛୁଆମାନଙ୍କୁ ଭିନ୍ ଭିନ୍ ଉପହାର ବିଲ୍ ଦେଇଛନ୍। ଆଇବା ବଛର ହେବାରକେ ଥିବା ଜନଗଣନା ଲାଗି ନୂଆପଡ଼ା ଜିଲ୍ଲା ପ୍ରଶାସନ ତରଫୁ ଜନଗଣନା ଅଧିକାରୀ ଆଉ ପର୍ଯ୍ୟବେକ୍ଷକମାନଙ୍କର ତାଲିମ କାର୍ଯ୍ୟକ୍ରମ ଗଲାକାଲିଠାରୁ ମୂଲ ହୋଇଛି। କାର୍ଯ୍ୟକ୍ରମ ଆଇବା 27 ତକ ଚାଲବା। ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଡୋଲାବାଲି ଛକ୍ନ ଜିଲ୍ଲା ପୁଲିସ୍ ତରଫୁ ଜନସମ୍ପର୍କ ଶିବିର ହୋଇଯାଇଛି। ଶିବିରଟି ବୌଦ୍ଧ ଏସ୍ଡିପିଓ ଲରେନ୍ ରାଉତରାୟ ଯୋଗ ଦେଇକରି ଲୋକଙ୍କର ଭିନ୍ ଭିନ୍ ସମସ୍ୟା ବାବଦେ ଆଲୋଚନା କରିଛନ୍। ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ତରଫୁ ଜିଲ୍ଲାସ୍ତରୀୟ ଖାଉଟି ସଚେତନତା ଶିବିର ହୋଇଯାଇଛି। ଦୋକାନୀମାନେ ଠିକ୍ ଦାମ୍ଥି ଖାଉଟି ଦରବ ନାହିଁ ଦେଲେ କି କିଛି ଅନିୟମିତତା କଲେ ଖାଉଟି ଅଦାଲତର ଆଶ୍ରୟ ନେବାରକେ ଅତିଥିମାନେ ପରାମର୍ଶ ଦେଇଛନ୍ତି। শেষে মুখ্য খবর ফের খায়। পশ্চিম এশিয়া স্থিতিকে নেই কেন্দ্র সরকার ডাকলে সর্বদলীয় বৈঠক। দেশে গ্যাস ও ইন্ধন ভরপুর মাত্রা মজুদ অছে সূচনা দেলা পেট্রোলিয়াম মন্ত্রণালয়। পুরী শ্রীমন্দির মূল হল মহাপ্রভুমান রত্নভণ্ডার অলঙ্কার গণতি প্রক্রিয়া। বিধানসভা গৃহ ও সাধারণ প্রশাসন বিভাগ খর্চ দাবি উপরে চালিছে আলোচনা। ও সম্বলপুর আইটি ও ইলেকট্রোনিক্স পার্ক স্থাপনা লাগি মূল হল জায়গা চিহ্নট প্রক্রিয়া। আজির আঞ্চলিক খবর ইন শেষ হল। জুহার।